ମଧୁ କଳା ରାତିରେ ଅଷ୍ଟମୀ ଥିଲା ତିଥିରେ ମଧୁ କଳା ରାତିରେ ଅଷ୍ଟମୀ ଥିଲା ତିଥିରେ କଳା ଚାନ୍ଦ ଆସି ପଡ଼ିଲା ମଥୁରା ମାଟିରେ ଦେବକୀ ମାର କୋଳରେ କଂସ ରାଜା ବନ୍ଦିଶାଳରେ ଦେବକୀ ମାର କୋଳରେ କଂସ ରାଜା ବନ୍ଦିଶାଳରେ ଜନ୍ମିଲେ କୃଷ୍ଣ ଅପରୂପ ଦିବ୍ୟ କାନ୍ତିରେ
ଗୋବିନ୍ଦ 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 ବୋଲ ମଧୁର ଆନନ୍ଦେ ଗୋବିନ୍ଦ ବୋଲ ଗୋବିନ୍ଦ 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 ବୋଲ ମଧୁର ଆନନ୍ଦେ ଗୋବିନ୍ଦ ବୋଲ
ଅଷ୍ଟମ ଗରଭେ ଯେଉଁ ସନ୍ତାନ କରିବ ସେ ଆଜି କଂସ ନିଧନ ଧରାରେ ଅଧର୍ମ ବିନାଶ ପାଇଁ ଅବତାର ଧରି ଆସିଲ ସାଇ ମାୟାଧର ମାୟା ଭିଡ଼ିଲେ ଜଗୁଆଳି ଶୋଇ ପଡ଼ିଲେ ମାୟାଧର ମାୟା ଭିଡ଼ିଲେ ଜଗୁଆଳି ଶୋଇ ପଡ଼ିଲେ ବସୁଦେବ ହାତୁ ଶିକୁଳି ଗଲା ଫିଟିରେ ଗଲା ଲୁହା କବାଟ ବିଜୁଳି ଦେଖେଇଲା ବାଟ ଫିଟିଗଲା ଲୁହା କବାଟ ବିଜୁଳି ଦେଖେଇଲା ବାଟ କୃଷ୍ଣଙ୍କୁ ମୁଣ୍ଡେଇ ଗୋପପୁର ଗଲେ ଛୁଟିରେ
ଗୋବିନ୍ଦ 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 ବୋଲ ମଧୁର ଆନନ୍ଦେ ଗୋବିନ୍ଦ ବୋଲ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଯମୁନା କୂଳେ ଦୁଇ କୂଳ ଛୁଇଁ ପାଣି ଉଛୁଳେ କେମିତି ସେ ଯିବେ ଆର ପାରି କୁଲୁ ଯାଇ ରଖିବେ ଘନ ଶ୍ୟାମଙ୍କୁ ପାଣି ହେଲା ଦୁଇ ଭାଗରେ ଆଚମ୍ବିତ ବସୁଦେବରେ ପାଣି ହେଲା ଦୁଇ ଭାଗରେ ଆଚମ୍ବିତ ବସୁଦେବରେ ଦଶ ଫଣି ନାଗ ଛତା ହେଲା ମେଘ ରାତିରେ ନନ୍ଦ ଘରେ କୃଷ୍ଣ ରଖିଲେ କନ୍ୟା ରତନକୁ ଆଣିଲେ ନନ୍ଦ ଘରେ କୃଷ୍ଣ ରଖିଲେ କନ୍ୟା ରତନକୁ ଆଣିଲେ କେହି ନ ଜାଣିଲେ ଏ ଘଟଣା ଗଲା ଘଟିରେ
ଗୋବିନ୍ଦ 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 ବୋଲ